ಕೃಷ್ಣ ಮತ್ತು ಸದಾನಂದ ಮಾತೃವೃಂದ ಕೃಷ್ಣಪಡ ತನ್ನ ನಾನು ಕೃಷ್ಣಪಡ ಕೃಷ್ಣಪಡರ ಮತ್ತು ಸದಾನಂದ ಮಾತೃವೃಂದ ଆମେ ଆଜି ଆପଣଙ୍କ ପାଖରେ ବିଜୁ ଭଗବାନ କଥା ଉପସ୍ଥାପନ କରିବା। ଆମର ଆମର ଭକ୍ତମାନେ ସବୁ ଇସ୍କନରୁ ଆସିଛନ୍ତି। ଇସ୍କନ ଅର୍ଥ ଆପଣମାନେ ଅର୍ଥବୁତ ଜାଣିଥିବେ ଇସ୍କନ ବିଷୟରେ। ଇସ୍କନ କହିଲେ ଇଂରାଜୀ ସଂସ୍ଥା ଇଂରାଜୀର ଇସ୍କନ ଇ ହେଉଛି ଆଇ ହେଉଛି ଇଣ୍ଟରନ୍ୟାସନାଲ ଏସ୍ ହେଉଛି ସୋସାଇଟି କେ ହେଉଛି କୃଷ୍ଣ ସିଓଏନ୍ ଯେଉଁଟା ଅଛି ଇସ୍କନ ସିଓଏନ୍ ହେଉଛି କନସିୟସନେସ୍। ଏହାକୁ ଓଡ଼ିଆରେ ଅନୁବାଦ କଲେ ହେବ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ। ଏହି ଅନ୍ତରାଷ୍ଟ୍ରୀୟ ଅନ୍ତରାଷ୍ଟ୍ରୀୟ କହିଲେ ସାରା ପୃଥିବୀରେ ଏହି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା କେନ୍ଦ୍ରର କେନ୍ଦ୍ର ପ୍ରସବସ୍ଥାନ ରହିଛି। ତେଣୁ ଆମେ ଏହି କୃଷ୍ଣ ଚେତନା ବିଷୟରେ ସଂପୃକ୍ତ ଆପଣଙ୍କୁ ସୂଚନା ଦେବା ଆମର ଇସ୍କନ ବିଷୟରେ ଆମେ ସୂଚନା ଦେବା ତାପରେ ଆମର ଯେଉଁ ଦର୍ଶନ ଅଛି ସେ ବିଷୟରେ କହିବା କ'ଣ ପାଇଁ ଏହି ଇସ୍କନ କରାଯାଇଛି। ଆପଣମାନେ ଅର୍ଥବୋଧି ଜାଣିଥିବେ ଟିଭି ଇତ୍ୟାଦି ନ୍ୟୁଜ୍ ପେପର ସବୁ ଦେଖୁଥିବେ ପ୍ରଚାର ସଂସ୍ଥା। ଆଜି ଆମର ପ୍ରଶ୍ନାତ୍ମକ ପ୍ରଭୁ ବ୍ୟବସ୍ଥା କରି ଆପଣମାନଙ୍କ ସହିତ ଯୋଗାଯୋଗ କରି ଆମର ଭକ୍ତମାନଙ୍କୁ ଏଠି ଆଣିଛନ୍ତି। ଆଗରୁ ଥରେ ହେଇଥିଲା ଠିକ ଅଛି। ଆପଣ ଇସ୍କନ ବିଷୟରେ ଅର୍ଥବୋଧ ଜାଣିଥିବେ ଇସ୍କନ କାହିଁକି କୁହାଯାଏ କାହିଁକି ହେଲା ଆପଣମାନେ ଆଜିକାଲି ଯେମିତି ଆମର ଯେଉଁ ଖ୍ରୀଷ୍ଟିଆନ ମାନଙ୍କର ଯେମିତି ହିନ୍ଦୁମାନଙ୍କୁ ସବୁ କନଭର୍ଟ କରାଯାଉଛି ଏ ସଂସ୍ଥା ସେଭଳି ନୁହଁ। ଏ ଲୋକମାନଙ୍କୁ କନଭର୍ଟ କରିକି ଏ ହିନ୍ଦୁ ସଂସ୍ଥାକୁ ଆଣିବା ପାଇଁ ଏଇଟା ସଂସ୍ଥା ନୁହଁ। କାରଣ ଧର୍ମ ବୋଲି ଲୋକମାନେ ଜାଣନ୍ତି ନାହିଁ। ଧର୍ମର ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ। ଆପଣମାନଙ୍କୁ ଗୋଟେ କଥା କହିବି ଧର୍ମ ଯଦି ଦୁଇ ଦିନ ଧରି ଆମେ କହିବା ଆଜି ଫାର୍ଷ୍ଟ ପାର୍ଟ କହିବା ସେକେଣ୍ଡ ପାର୍ଟ ଆସନ୍ତାକାଲି କହିବା ଏ ଯେଉଁ ଧର୍ମର ତତ୍ତ୍ୱ ବୁଝିପାରନ୍ତି ନାହିଁ କି ଧର୍ମ କହିଲେ ଲୋକମାନେ ବୁଝିପାରନ୍ତି ନାହିଁ ଧର୍ମ କ'ଣ। ସାଧାରଣ ଲୋକମାନଙ୍କ କଥା କ'ଣ କହିବା ବହୁତ ବଡ଼ ବଡ଼ ମୁନି ଋଷିମାନେ ବୁଝିପାରନ୍ତି ନାହିଁ ଧର୍ମର ତତ୍ତ୍ୱ କ'ଣ। ତେଣୁ ଆମେ ଖାଲି କହୁଛେ ଧର୍ମ ଆମର ଧର୍ମ ହେଉଛି ହିନ୍ଦୁ ଧର୍ମ ବା ଖ୍ରୀଷ୍ଟିଆନ ଧର୍ମ ବା ମୁସଲମାନ ଧର୍ମ କିନ୍ତୁ ପ୍ରକୃତରେ ଧର୍ମ କ'ଣ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଧର୍ମ ସେ ତତ୍ତ୍ୱ ନିହିତ ବୁହାୟା ଧର୍ମର ତତ୍ତ୍ୱକୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତେଣୁ ଯାହା ହଉ ଆମର ଏ ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଯେଉଁ ହେଇଛି ଏହାର କାରଣ ହେଉଛି କ'ଣ ନା ଲୋକମାନଙ୍କର କେମିତି ତାଙ୍କୁ ପ୍ରକୃତରେ ତାଙ୍କ ପାଇଁ ମଙ୍ଗଳ ବିଧାନ କରାଯିବ ସେମାନେ କେମିତି ତାଙ୍କର ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ମନୁଷ୍ୟ ଜନ୍ମର ଲକ୍ଷ୍ୟ କ'ଣ ସେମାନେ ଜାଣିବେ ଏବଂ ସେଇ ଲକ୍ଷ୍ୟ ହାସଲ କରିବା ପାଇଁ ଉପାୟ କ'ଣ ଜାଣିବେ ଏଇଟା ଜାଣିଲେ ତାଙ୍କର ମନୁଷ୍ୟ ଜନ୍ମ ସଫଳ ହୋଇଗଲା। ସେଥିପାଇଁ ସବୁ ପ୍ରକାର ଶାସ୍ତ୍ରର ବ୍ୟବସ୍ଥା କରାଯାଇଛି। ବୈଦିକ ସଭ୍ୟତାରେ ଆମର ଯେଉଁ ବେଦ ଉପନିଷଦ ପୁରାଣ ମହାଭାରତ ରାମାୟଣ ଏସବୁ ଯେଉଁ ଶାସ୍ତ୍ର ରହିଛନ୍ତି ଏ ଶାସ୍ତ୍ରର ଉଦ୍ଦେଶ୍ୟ ହେଉଛି ଆମେ ମାନବ ଜନ୍ମ ଆମେ ପ୍ରାପ୍ତ ହେଇଛେ ମାନବ ଜନ୍ମକୁ ସଫଳ କରିବା ଏ ଶାସ୍ତ୍ରର ବାଣୀ ରହିଛି। ତେଣୁ ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ବିଷୟରେ ଜିଜ୍ଞାସା କରିବା ପାଇଁ ଯେତେବେଳେ ଜିଜ୍ଞାସା କରୁଛି ସେତେବେଳେ ବୁଝିବାକୁ ପଡ଼ିବ ତାର ମନୁଷ୍ୟ ଜନ୍ମ ଆରମ୍ଭ ହେଲା। ଆପଣମାନେ ଆଜି ଏଠାରେ ଉପସ୍ଥିତ ଅଛନ୍ତି ଆପଣ କିଛି ରହିଛି ଆଗ୍ରହ ରହିଛି ସେଥିପାଇଁ ଆଜି ଆପଣମାନେ ଏଠାରେ ଉପସ୍ଥିତ ଅଛନ୍ତି। ଯେଉଁମାନଙ୍କର ଆଗ୍ରହ ନାହିଁ ସେମାନେ ଆସିପାରୁନାହାନ୍ତି। ଜାଣୁଥିବେ ଖବର ପାଇଥିବେ ଆଡ଼ଭର୍ଟାଇଜମେଣ୍ଟ କରାଯାଉଛି ତିନି ଥର ହେଇସାରିଲାଣି ଆଜି ଚତୁର୍ଥ ଥର ହେଉଛି आग्रह नहीं। आम जो मनुष्य जन्म प्राप्त होते किसी उन्नत जन्म गुट प्राप्त होते से विषय धारणा ना मनुष्य जन्म उद्दिष्ट होती सब चिंता करवा आम किए प्रकृति आम किए आम कहीं विभिन्न प्रकार दुख प्राप्त होते कहीं आम मृत्यु बरण करने को पड़े ये सब जो जिज्ञासा होती से बुझा पड़ो प्रकृति मानव जन्म आरंभ है तो स्टार्टिंग मानव जन्म ये जो होने से मनुष्य जन्म पाइक प्रकृति मनुष्य नुहत कहीं मनुष्य जन्म जन प्राप्त होते पशु जन्म पार है मनुष्य जन्म प्राप्त होती डारोइन मत से क्या कहते माकड़ मनुष्य आसी कि साहित्य जो रही अलग प्रकार रही बुझी ना तत्वटा को चौराशी लक्ष प्रकार जीव रही आपने जानते पद्म पुराण में वर्णना कर चौराशी लक्ष प्रकार जीवन अच्छा जीव अच्छा खाली मानव मान चार लक्ष प्रकार तेणु आगे जो 80 लक्ष प्रकार जीवन अच्छा जीव अच्छा से मानकर चेतना एत उन्नत नुह भगवान एभरी व्यवस्था करम उन्नति पथर मानव जन को प्राप्त होती प्रथम जल जीव थे गच्छ लता इत्यादि स्थावर जन्म प्राप्त हेले छोट छोट कृमि कीट पतंग कीट इत्यादि हेले पक्षी हेले पक्षी जन्म प्राप्त हेले तापर मनुष्य जन्म प्राप्त हेले तापर जो मनुष्य जन्म प्राप्त होती 30 लक्ष प्रकार पशु अच्छा 10 लक्ष प्रकार पक्षी अच्छा 20 लक्ष प्रकार स्थावर जीव अच्छा 11 लक्ष प्रकार कृमि रही 9 लक्ष प्रकार जल जीव रही जन्म पार होगा 80 लक्ष जन्म पार होगा जड़े मनुष्य जन्म प्राप्त हो तेणु ये मनुष्य जन्म उद्देश्य आम जाने कहीं आम बौद्ध जगत रही आम मायार भगवान जो माय रही त्रिगुणमयी माय रही सत्य रजतम ये माय भितर रही आम भूली जाऊ भगवान को भूली जाते आम जिते दुख कष्ट पाइले आम बुझीपारे कहीं दुख कष्ट पाते तेनाली जो रही ये सब जो ज्ञान रही ज्ञान को वितरण करने संस्था है आपने जानते विभिन्न युग रही सत्य युग त्रेता युग द्वापर युग बर्तमान कली युग चली तेणु विभिन्न युगरे भगवान को ये सब ज्ञान प्राप्त होगापी भगवान प्राप्त होगापी विभिन्न उपाय सब रही सत्ययुग लोक मान बयस बहुत अधिक आयुष तेणु से लोक मैंने ध्यान करुले त्रेता युगर लोक मान आयुष कमीगला आयुष से बहुत जिन कमी कमी जाऊँगी बल स्मृति धर्म सत्य शौच क्षमा दया इत्यादि सब कमी कमी जाऊर परिवर्तन सब कमी कमी जाऊ त्रेता युगर जो युगर भगवान रामचंद्र आसते से युगर आउ ध्यान करुगर ये सब ज्ञान प्राप्त होगापी भगवान प्राप्त होगापी उपाय था मक्खी मक्खी कह यज्ञ यज्ञ मध्यम भगवान आराधना करापर जो द्वापर युग आस भगवान कृष्ण आसते द्वापर युगर जो धर्म था सी मंदिर भगवान पूजा अर्चना बर्तमान कलिजुग आसीगला कलिजुग सब प्रकार असुविधा रही बहुत प्रकार कलिजुग जब असुविधा वर्णना कर सर ना गोटे समुद्र भाई द्वादश स्कंद वर्णना करगवतर तेणु कलिजुग लोक मैंने कमी उद्धार पाइबे कलि बहुत असुविधा रही प्राय लोक मैंने अल्प आयुष प्रायण भागवत आरंभ क्या कह प्रायणा अल्पायुष सभ्य कलावस्मी जुगे जना लोक मान आयुष खूब कम ଆମେ କହିଲୁ ସତ୍ୟ ଯୁଗରେ ଲୋକମାନଙ୍କର ଆୟୁଷ ଥିଲେ ଲକ୍ଷେ ବର୍ଷ, ତ୍ରେତୟା ଯୁଗରେ ହେଇଗଲା 10,000 ବର୍ଷ, ଦ୍ୱାପର ଯୁଗରେ ହେଇଗଲା 1,000 ବର୍ଷ ଏବଂ ବର୍ତ୍ତମାନ କଳି ଯୁଗରେ ଲୋକମାନଙ୍କର ବୟସ ହେଇଛି 100 ବର୍ଷ, ସେ ମଧ୍ୟ ଆସ୍ତେ ଆସ୍ତେ କମି କମିକା ଯାଉଛି। ତେଣୁ ଏଇ କଳି ଯୁଗରେ ବହୁତ ପ୍ରକାର ପ୍ରାୟଣା ଆମେ ପାଉଛୁ, ସେ କଳାବାସ ମନ୍ଦା ଖାଲି ଯଦି ଅଳ୍ପ ଆୟୁଷ ହେଇଥାନ୍ତା ମଧ୍ୟ ଚଳିଥାନ୍ତା, କିନ୍ତୁ ଆହୁରି ଅସୁବିଧା ଅଛି। କ'ଣ ନା ଲୋକମାନେ ଆଳସ୍ୟ ପରାୟଣ, ଆଳସ୍ୟ ପରାୟଣ, ଧର୍ମ ସମ୍ବନ୍ଧୀୟ ଏତେ ତାଙ୍କର ଆଗ୍ରହ ନାହିଁ। ଆପଣ ଏତେ ଆଡ଼ଭର୍ଟାଇଜ୍ କଲେ କଲେ ସବୁ କଲେ, କିନ୍ତୁ କାହିଁ କେତେ ଲୋକ ଆସିଲେ ଆଗ୍ରହ ମନ୍ଦା ଆସିଲେ। ଲୋକମାନେ କଳି ଯୁଗରେ କବିର କଳିର ପ୍ରଭାବ ରହିଛି, ଲୋକମାନେ ଆଳସ୍ୟ ପରାୟଣ, ଧର୍ମ ବିଷୟରେ ଆଳସ୍ୟ ପରାୟଣ, ଆଉ ସବୁ ବିଷୟରେ ବହୁତ ସଜାଗ। ଭୋର ଉଠିକି ଯେଉଁ ଚାଲିବେ ମର୍ଣ୍ଣିଂ ୱାକ୍ ଇତ୍ୟାଦି କରିବେ, ସବୁଆଡ଼େ ଚାଲି ସମସ୍ତେ ସଜାଗ ରହିଛନ୍ତି, ଜାଗ୍ରତ ରହିଛନ୍ତି, ବହୁତ କର୍ମଠ ହେଇଯାଇଛନ୍ତି, କିନ୍ତୁ ଧର୍ମ ସମ୍ବନ୍ଧରେ ଆଳସ୍ୟ ପରାୟଣ। ତେଣୁ ଖାଲି ସେତିକି ନୁହଁ, ମନ୍ଦା ସୁମନ୍ଦ ମଧ୍ୟ ବୁଦ୍ଧି ମଧ୍ୟ ଏତେ ଉନ୍ନତ ନୁହଁ କଳି ଯୁଗର ଲୋକମାନଙ୍କର। ଆମେ ଯେଉଁ ଚିନ୍ତା କରୁଛେ କଳି ଯୁଗର ଲୋକମାନେ ବହୁତ ଉନ୍ନତ ବୈଜ୍ଞାନିକ ଉଦ୍ଭାବନ କରୁଛନ୍ତି, ଆମେ ପାଠ ପଢ଼ୁଥିଲୁ, ଆମେ ତ ଭାଗ୍ୟବାନ ପିଲାରେ, ଆଉ କିଏ ଆମ ପରି ପିଲାରେ, ଆମେ ତ ଉଡ଼ୁଆଜି ଆକାଶରେ କିଛି ପଢ଼ୁଥିଲୁ ଆମେ ପିଲାଦିନେ, ଆପଣଙ୍କୁ ପଢ଼ା ହଉଥିବ। ତେଣୁ ଏଇଟା ପ୍ରକୃତରେ ଉନ୍ନତ ବୁଦ୍ଧି ନୁହଁ। ସେ ବୁଦ୍ଧି ଯେଉଁ ବୁଦ୍ଧି ସାହାଯ୍ୟରେ ଆମେ ପୋଡ଼ି ପଡ଼ିଲେ କ'ଣ ହବ, ପକ୍ଷୀ ତ ଉଡ଼ୁ ବୁଡ଼ୁଛି, ଆମେ କ'ଣ ଉନ୍ନତି କଲେ, ଆମେ ତ ବୁଡ଼ୁଆଜି ବୁଡ଼ୁଆଜି କ'ଣ ସାଗର ହେଲେ କ'ଣ କୁହାଯାଉଛି, ମାଛ ବି ଜଳରେ ରହୁଛି, ଆଉ କ'ଣ ଆମର ଉନ୍ନତି ହେଲା, କ'ଣ ଭାଗ୍ୟମାନ ଆମେ ହେଲେ। ତେଣୁ ବୁଦ୍ଧି, ସେ ପ୍ରକୃତ ବୁଦ୍ଧି, ଯେଉଁ ବୁଦ୍ଧି ସାହାଯ୍ୟରେ ଆମେ ଭଗବାନଙ୍କୁ ଜାଣିବା, ଆକାଶରେ ଉଡ଼ିଲେ ବା ଜଳରେ ବୁଡ଼ିଲେ କ'ଣ ଭଗବାନଙ୍କୁ ଜାଣିହେବ, ମାୟା ଭିତରେ ରହିବେ, ଭୌତିକ ଜଗତରେ ହିଁ ରହିବେ ସେମାନେ। ତେଣୁ କଳି ଯୁଗରେ ଲୋକମାନଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ, ସୁମନ୍ଦ ମଧ୍ୟ ଖାଲି ସେତିକି ମଧ୍ୟ ନୁହଁ, ଆହୁରି ବହୁତ ସମସ୍ୟା ରହିଛି। ମନ୍ଦଭାଗ୍ୟା, ମନ୍ଦଭାଗ୍ୟା, ଜଣଙ୍କର ବହୁତ ଆୟୁଷ ଅଧିକ ଥାଇପାରେ, ସେ ବହୁତ ଧର୍ମ ସମ୍ବନ୍ଧରେ ବହୁତ ସଜାଗ ଥାଇପାରେ, ତାର ବୁଦ୍ଧି ବହୁତ ଉନ୍ନତ ହେଇଥାଇପାରେ, କିନ୍ତୁ ମନ୍ଦଭାଗ୍ୟ, ଜଣେ ଚାହୁଁଛି ଭଗବାନଙ୍କ ଶରଣରେ ଯିବା ପାଇଁ, ସାଙ୍ଗେ ସାଙ୍ଗେ ବହୁତ ସଂସ୍ଥା ଆସିଯାଉଛନ୍ତି, ଆସନ୍ତି ଭଗବାନ ସେ ଭଗବାନ ସେ ଭଗବାନ ସେ ଭଗବାନ, ମନ୍ଦଭାଗ୍ୟ କେମିତି ମନ୍ଦଭାଗ୍ୟ, ଏବଂ ଚାହିଁଲେ ମଧ୍ୟ ଭଗବାନଙ୍କ ଶରଣରେ ଯିବା ପାଇଁ ସେ ମନ୍ଦଭାଗ୍ୟ ଉପସ୍ଥିତ ରହିଛି। ପ୍ରକୃତ କିଏ ଭଗବାନ, କିଏ ଆମର ଜୀବନର ପ୍ରକୃତ ଲକ୍ଷ୍ୟ କ'ଣ, କାହାର ଶରଣରେ ଯିବା, କ'ଣ ପନ୍ଥା, ଏଇ ଗୋଟିଏ ଷ୍ଟୋରି ଆମକୁ ଆପଣ କହିପାରି ଆସନ୍ତାକାଲି ସେକେଣ୍ଡ ପାର୍ଟ କହିବା। ଏ କଥାଟି କହିକି ମୋ କଥାକୁ ବିଶ୍ରାମ ଦେବି, ଆପଣ ବହୁତ ସମୟରେ କେତେ ସମୟରେ ଆଗ କଥା ତେଣୁ ଏ ଯେଉଁ ପ୍ରାୟଣାଚରଣ ସୁନନ୍ଦ ମଧ୍ୟରୁ ମନ୍ଦଭାଗ୍ୟ, ଏ ମନ୍ଦଭାଗ୍ୟ ଆପଣ ଚାହୁଁଛନ୍ତି ପ୍ରଭୁ ମୁଁ ଭଗବାନ ଚରଣ ଯିବି, କିନ୍ତୁ ଏଭଳି କଳି ଯୁଗର ପରିସ୍ଥିତି ହେଇଯାଇଛି, ଜଣେ ଜାଣିପାରିବେନି କି ଭଗବାନ କେଉଁ ସଂସ୍ଥା ପ୍ରକୃତ କ'ଣ ପନ୍ଥା, ଏଇ ଷ୍ଟୋରିଟା ଆମେ କହିବା ଆପଣଙ୍କୁ, କେଉଁ ରାସ୍ତାରେ ଆମେ ଯିବା, ଜୀବନର ମନୁଷ୍ୟ ଜନ୍ମର ଲକ୍ଷ୍ୟ କ'ଣ, କେମିତି ଆମେ ପ୍ରାପ୍ତ ହେବା। ତେଣୁ ଯଦି ବା ଜଣଙ୍କର ସବୁ ପ୍ରକାର ସୁବିଧା ରହିଛି, ତାର ମନ୍ଦ ଭାଗ୍ୟ ନାହିଁ, ସବୁ ସଦ୍ଭାଗ୍ୟ ରହିଛି, ସେ ଜାଣିଛି ଭଗବାନ କିଏ, କେମିତି ଭଗବାନଙ୍କ ଶରଣରେ ଯିବା, ସେସବୁ କରିଛି, ତାର ସୌଭାଗ୍ୟ ଉପସ୍ଥିତ ହେଇଛି, କିନ୍ତୁ ତଥାପି କଳି ଯୁଗର ପ୍ରାଦୁର୍ଭାବ ସେ ସେଇ ନାହିଁ। ଉପଦ୍ରୁତା, ଉପଦ୍ରୁତା କହିଲେ ସବୁ ପ୍ରକାର ସୁବିଧା ଥାଇକି ମଧ୍ୟ ଉପଯୁକ୍ତ ଗୁରୁ ପ୍ରାପ୍ତ ହେଇଛନ୍ତି, ଭଗବାନଙ୍କ ସେବା କରୁଛନ୍ତି, ତଥାପି ତାଙ୍କର ସୌଭାଗ୍ୟ ସଦ୍ଭାଗ୍ୟ ଉପସ୍ଥିତ ହେଇଛି, କିନ୍ତୁ ତଥାପି ବିଭିନ୍ନ ପ୍ରକାର କଳି ଯୁଗର ଉପଦ୍ରବରେ ସେ ଉପଦ୍ରବିତ ହେଇକିରି ସେ ସେବାରେ ନିଯୁକ୍ତ ହେଇପାରୁନାହିଁ। ଏହିଭଳି ଭାବରେ ଏଗୁଡ଼ିକରି ଝଲକ ଦିଆହେବାର କଳି ଯୁଗର ଅସୁବିଧା ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କଳେର ଦୋଷ ନିଜେ ରାଜନ, କର୍ଣ୍ଣ ଦୋଷ ଯଦି କୁହାଯିବ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କର୍ଣ୍ଣ ଦୋଷ କେତେ ପ୍ରକାର ଦୋଷ ରହିଛି ପେଟ ସୁବିଧା ସେଇଟା କହିବା। ତେଣୁ ଏ ଗୋଟେ ସମୁଦ୍ର ଭଳି ବର୍ଣ୍ଣନା କଲେ ସରିବ ନାହିଁ। ସମୁଦ୍ର ଯେଭଳି ଭାବରେ ବିସ୍ତୀର୍ଣ୍ଣ ସମୁଦ୍ର ରହିଛି, ତେଣୁ ଏ ଲୋକମାନେ କେମିତି ଉଦ୍ଧାର ପାଇବେ କଳିଯୁଗର ଲୋକମାନେ? ତେଣୁ ଭଗବାନ ନିଜେ ଆସନ୍ତି କଳିଯୁଗରେ। ଆପଣମାନେ ଜାଣିଥିବେ ଭଗବତ ଗୀତାର ଶ୍ଳୋକ, ଆପଣମାନେ ସମସ୍ତେ ଭଗବତ ଗୀତା ପଢ଼ନ୍ତୁ। ପ୍ରଭୁପାଦ ମହାରାଜ ଏ ଭଗବତ ଗୀତା ଇଂରାଜୀରେ ରଚନା କରିଛନ୍ତି। ସାରା ପୃଥିବୀରେ ସବୁ ଦେଶର ଭାଷାରେ ଅନୁବାଦିତ ହେଇଛି ଏବଂ ଏହି ବହି ପଢ଼ି ସବୁ ଭଗବତ ଭଗବାନ ଭକ୍ତ ହେଇଛନ୍ତି। ଆମର ଯେଉଁ ଇସ୍କନ ସଂସ୍ଥା ସେ ବିଷୟରେ ଆମେ କହିକିରି ସେ କଥାଟି କହିବା ବିଶ୍ରାମ ଦେବା, ଆସନ୍ତାକାଲି ଆଉ ସବୁ କଥା କହିବା। ତେଣୁ ଏଇ ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆଯାଇଛି, ଏଇ ଜ୍ଞାନରେ ଯେଉଁ ରହିଛି ଲୋକମାନଙ୍କର ଯେଉଁ ପ୍ରକାର ସବୁ ବିଭିନ୍ନ ପ୍ରକାର ଅସୁବିଧା ରହିଛି, ଭଗବତ ଗୀତାରେ ସେ ଲୋକମାନଙ୍କୁ ସେ ଅସୁବିଧା ଦୂର କରିବା ପାଇଁ ଭଗବାନ ନିଜେ ଜ୍ଞାନ ଦେଇଛନ୍ତି ଅର୍ଜୁନଙ୍କ ମାଧ୍ୟମରେ। ତା ଦେହରେ ଚତୁର୍ଥ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଆପଣମାନେ ଜାଣିଥିବେ ହୁଏତ, ଯଦା ଯଦା ବି ଧର୍ମସ୍ୟ ଗ୍ରାଣୀ ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗରେ ଭଗବାନ ଆସନ୍ତି, ତେଣୁ କଳିଯୁଗରେ ମଧ୍ୟ ଭଗବାନ ଆସିଛନ୍ତି। ସେ ହେଉଛନ୍ତି 500 ବର୍ଷ ତଳେ ଆସିଥିଲେ ଯେଉଁ ଭଗବାନ କୃଷ୍ଣ ଏ ଜ୍ଞାନ ଦେଇଥିଲେ, ଭଗବତ ଗୀତାର ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ ଏବଂ ଭାଗବତରେ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି। ସେଇ ଭଗବାନ ଆସିଥିଲେ ଚୈତନ୍ୟ ମହାପ୍ରଭୁ ରୂପରେ, ଚୈତନ୍ୟ ମହାପ୍ରଭୁ ରୂପରେ ଗୌରାଙ୍ଗ ମହାପ୍ରଭୁ। ତେଣୁ ସେ ଗୌରାଙ୍ଗ ମହାପ୍ରଭୁ ଜୀବମାନେ କେମିତି ଉଦ୍ଧାର ହେବେ, କେମିତି ଉଦ୍ଧାର ହେବେ ତାହାର ଉପାୟ ଦେଇଗଲେ ମହାମନ୍ତ୍ର ମାଧ୍ୟମରେ। ମହାମନ୍ତ୍ର ମାଧ୍ୟମରେ ଲୋକମାନେ ଉଦ୍ଧାର ହେବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେବେ ମହାପ୍ରଭୁ 48 ବର୍ଷ କାଳ ଏଇ ବୌଦ୍ଧ ଜଗତରେ, ଏଇ ଆମର ଭାରତବର୍ଷରେ ରହିଥିଲେ। 48 ବର୍ଷ କାଳ ଲୀଳା କରିଥିଲେ, 24 ବର୍ଷ କାଳ ନଦିଆ ନବଦ୍ୱୀପରେ ରହିଥିଲେ, ତାପରେ ସନ୍ନ୍ୟାସ ନେଇକି ସେ ଆମକୁ ଓଡ଼ିଶାକୁ ଆସିଛନ୍ତି। ଓଡ଼ିଶାରେ 24 ବର୍ଷ କାଳ ରହିଥିଲେ। ତେଣୁ ସେ ମହାପ୍ରଭୁ ଏଇ ମହାମନ୍ତ୍ରକୁ ଦେଇଛନ୍ତି କଳିଯୁଗର ଯୁଗ ଧର୍ମ। ଧର୍ମର ତତ୍ତ୍ୱ ନିମିତ୍ତ ବୟାଙ୍କ ଯେଉଁ କୁହାହଉଛି ବହୁତ ଗଭୀର ତତ୍ତ୍ୱ, ଧର୍ମକୁ କେହି ବୁଝିପାରିବେ ନାହିଁ। ସେ ଧର୍ମ ନିହିତ ତତ୍ତ୍ୱକୁ ସେ ବାହାର କରିଛନ୍ତି। ଇଏ ହେଉଛି ଧର୍ମ, କଳିଯୁଗର ଧର୍ମ ହେଉଛି ଭଗବାନଙ୍କ ନାମ। ତେଣୁ ସିଏ ଭାରତବର୍ଷରେ ପ୍ରଚାର କଲେ, ତାଙ୍କର ସବୁ ସହଯୋଗୀମାନେ ଥିଲେ ବହୁତ, ତାଙ୍କର ଯେଉଁମାନେ ଭଗବାନ କୃଷ୍ଣଙ୍କ ସହିତ ଲୀଳାରେ ଥିଲେ ସେମାନେ ସମସ୍ତେ ଗୌରାଙ୍ଗ ମହାପ୍ରଭୁ ଲୀଳାରେ ଆସିଥିଲେ। ହଜାର ହଜାର ଭକ୍ତ ଆସିଥିଲେ ଭଗବାନଙ୍କର। ସେ ସବୁ ଭାରତବର୍ଷରେ ଭଗବାନ କଥା ପ୍ରଚାର କରିକି ଯାଇଥିଲେ ଏବଂ ସିଏ ଭବିଷ୍ୟତବାଣୀ ଦେଇଥିଲେ ଏଇ ଭଗବାନଙ୍କର ନାମ ସାରା ପୃଥିବୀରେ ପ୍ରଚାର ହେବ, ସାରା ପୃଥିବୀରେ। ତେଣୁ ମହାପ୍ରଭୁ ଚାଲିଗଲା ପରେ 1534 ପରେ, ତାପରେ ପୁଣି ଗୋଟେ କଳା ଯୁଗ ଆସିଗଲା, ଲୋକମାନଙ୍କ ପୁଣି ଧର୍ମର ଅବସ୍ଥାନ ହେଇଗଲା, ଗ୍ଲାନି ହେଇଗଲା ଧର୍ମର। ତାପରେ ପୁଣି ବୈଷ୍ଣବମାନେ ସବୁ ଆସିଲେ, ବୈଷ୍ଣବମାନେ ଆସି ଆମର ଯେ ଇସ୍କନ ଯେ ପ୍ରତିଷ୍ଠା କଲେ ତାଙ୍କର ଗୁରୁଦେବ, ସେ ହେଉଛନ୍ତି ଭକ୍ତି ଆସନ୍ତାକାଲି ତାଙ୍କର ଗୁରୁଦେବଙ୍କର ପିତାଙ୍କର ଚିରଭାବ ତିଥି, ଆମ ବୈଷ୍ଣବମାନେ ପାଳନ କରୁଛନ୍ତି ସେଇଟାକୁ। ବାକି ବିନୋଦ ଠାକୁର ଜଣେ ମାଜିଷ୍ଟ୍ରେଟ ଥିଲେ, ପୁରୀରେ ଥିଲେ ମାଜିଷ୍ଟ୍ରେଟ ଥିଲେ ସେ। ତେଣୁ ଇଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ପୁତ୍ର, ସେ ମଧ୍ୟ ଚେଷ୍ଟା କଲେ କେମିତି ଭାରତ ବାହାରେ ଏ ଭଗବାନଙ୍କ କଥା ପ୍ରଚାର କରାଯିବ ଏବଂ ତାଙ୍କର ଶିଷ୍ୟ ଆମର ଯେ ଇସ୍କନ ପ୍ରତିଷ୍ଠା କଲେ, ଆମ ସର୍ଟରେ କହିବା ପ୍ରଭୁପାଦ, ବହୁତ ବଡ଼ ନାଁ ରହିଛି ଆପଣ ବୁଝିପାରିବେ ନାହିଁ, ପ୍ରଭୁପାଦ ବୋଲି ଏତିକି ଜାଣନ୍ତୁ। ସିଏ ସାରା ପୃଥିବୀରେ ଭଗବାନଙ୍କର ଏଇ ବାଣୀକୁ ପ୍ରଚାର କଲେ। ତେଣୁ ସେ ଆଜି ସାରା ପୃଥିବୀରେ ଏହି ଭଗବାନଙ୍କର ବାଣୀ ପ୍ରଚାରିତ ହେଉଛି, ସମସ୍ତେ ଭଗବାନଙ୍କ ଭକ୍ତ ହେଇଛନ୍ତି। ତେଣୁ ସେଇ ପ୍ରଭୁପାଦ ମହାରାଜଙ୍କର ବହୁତ ଶିଷ୍ୟ, 10,000 ଶିଷ୍ୟ ଥିଲେ ତାଙ୍କର। ତାଙ୍କର ଜଣେ ଶିଷ୍ୟ ଜଣେ ବୈଜ୍ଞାନିକ ଜଣେ ଶିଷ୍ୟ ଥିଲେ, ବୈଜ୍ଞାନିକ ଶିଷ୍ୟ ଆମେରିକାରେ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ସେ ଡକ୍ଟରେଟ୍ କରିଥିଲେ କେମିଷ୍ଟ୍ରିରେ। ସିଏ ପ୍ରଭୁପାଦ ମହାରାଜଙ୍କର ଦୀକ୍ଷା ଗ୍ରହଣ କରି ସେ ଚାକିରି ଛାଡ଼ିଦେଇ ଭଗବାନ କଥା ପ୍ରଚାର, ବିଶେଷ ଭାବେ ବୈଜ୍ଞାନିକମାନଙ୍କୁ ସେ କଥା ପ୍ରଚାର କରିଛନ୍ତି ବୈଜ୍ଞାନିକ ଭିତ୍ତିରେ। ତେଣୁ ସିଏ ଆମର ଏଇ ସମ୍ବଲପୁରରେ ଯେଉଁ ରହିଛି ବୁର୍ଲା କେନ୍ଦ୍ର ରହିଛି, ସେଇଠି ସ୍ଥାନଟି ନେଇଛନ୍ତି କି ଭଗବାନ କଥା ପ୍ରଚାର କରାଯିବ। ଆଜି ତାଙ୍କର ଭକ୍ତମାନେ ସେଇ କଥାକୁ ଏଠି ବିଭିନ୍ନ ସ୍ଥାନରେ ଆଜି ସେଠି ପ୍ରଚାର କରାଯାଉଛି, ବିଭିନ୍ନ ସ୍ଥାନରେ ପ୍ରଚାର କରାଯାଉଛି। ପଶ୍ଚିମ ଓଡ଼ିଶାର ଲୋକମାନଙ୍କର ମଙ୍ଗଳ ପାଇଁ ଏସବୁ ବ୍ୟବସ୍ଥା କରାଯାଇଛି। ତେଣୁ ଏ ଯେଉଁ ଇସ୍କନ ସଂସ୍ଥା ଆମେ ଆସନ୍ତାକାଲି କହିବା, ଆଉ ଅଧିକ ଭାବରେ କହିବା। ତେଣୁ ଏଇ ବିଭାଗରେ ଇସ୍କନର ସାରା ପୃଥିବୀରେ କେନ୍ଦ୍ର ରହିଛି, ଏବଂ ଆପଣମାନଙ୍କର ସୌଭାଗ୍ୟ ଆପଣମାନଙ୍କର ନିକଟରେ ବୁର୍ଲାରେ ଆମର ଏଇ କେନ୍ଦ୍ର ସ୍ଥାପିତ ହେଇଛି। ସବୁ ରବିବାର ଭଗବାନ କଥା ପ୍ରଚାର କରାଯାଉଛି, ଆପଣମାନେ ଆସନ୍ତୁ ରବିବାର। ଏଇ ଏଇ ରଥଯାତ୍ରା ପରେ ଯେଉଁ ରବିବାର ଆସିବ, ସେ ରବିବାର ଦିନବେଳା କାର୍ଯ୍ୟକ୍ରମ ଆରମ୍ଭ ହେବ, 10:00 ଆରମ୍ଭ ହେବ କଥା, ଭଗବାନ କଥା କୁହାଯିବ, ସମୁଦ୍ର ପ୍ରସାଦ ଦିଆଯିବ ସବୁ ରବିବାର। ଖରାଦିନ ପାଇଁ ଆମେ ସକାଳ କରିଦେଇଥିଲୁ, କିନ୍ତୁ ବର୍ତ୍ତମାନ ଦିନବେଳା ପୁଣି ଆରମ୍ଭ ହେଇଯିବ ରବିବାର ରଥଯାତ୍ରା ପରେ। ଆପଣମାନେ ଆସନ୍ତୁ, ଏଇଠି 3 ଦିନ ହେଲା, ଆମର ସେଠି ସବୁ ମାସକ 4 ଦିନ ହେବ, ବିଭିନ୍ନ ସ୍ଥାନରେ ଏଇଭଳି ଭାବରେ କଥା ପ୍ରଚାର ହେବ। ଆପଣମାନେ ଜାଣିବେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ କ'ଣ, ଆମେ କେଉଁ ପନ୍ଥା କେଉଁ ରାସ୍ତାରେ ଯିବା, ଏଇ କଥାଟି କହିକି ଆମକୁ କଥା ବିଶ୍ରାମ ଦେବା। ଆପଣମାନେ ଜାଣିଥିବେ ଛୋଟ ପିଲାମାନେ ଅଛନ୍ତି, ମାଆମାନେ ଅଛନ୍ତି, ପୁରୁଷ ଲୋକମାନେ ଅଛନ୍ତି, ଏ ମହାଭାରତର କଥା ଆପଣମାନେ ଜାଣିଥିବେ ହୁଏତ। ମହାଭାରତରେ ଆପଣମାନେ ଜାଣିଥିବେ ପାଣ୍ଡବମାନେ କେମିତି କୌରବମାନେ ତାଙ୍କୁ ଠକି ଦେଲେ, ପୋଷାକ ଖେଳରେ ତାଙ୍କୁ ହରେଇ ଦେଲେ, ସପୁରୀ ହରେଇ ଦେଲେ, କପଟ ପୋଷାକ ଖେଳିକି ହରେଇ ଦେଲେ, ତାଙ୍କୁ ହରେଇ ଦେଲା ପରେ ସେମାନେ 12 ବର୍ଷ ବନବାସ ଗଲେ, ଆଉ 1 ବର୍ଷ ଅଜ୍ଞାତବାସରେ ରହିଲେ। ଅଜ୍ଞାତବାସରେ ଯଦି ଧରା ପଡ଼ିବେ ତାହେଲେ ପୁଣି 12 ବର୍ଷ ସେ ବନବାସ ଯିବେ, ଏଇଭଳି ଭାବେ ବ୍ୟବସ୍ଥା ହେଇଥିଲା। ତେଣୁ ଏଇ ସମୟରେ 12 ବର୍ଷ ବିତି ଯାଇଛି, ଆଉ 1 ବର୍ଷ ଅଜ୍ଞାତବାସ ଆରମ୍ଭ ହେବ। ଏଇ ସମୟରେ କଥା ଘରେ ପାଣ୍ଡବମାନେ ବୁଲୁଥିଲା ବେଳେ, ମନରେ ଯାଉଥିଲା ବେଳେ ଦେଖିଲେ ଜଣେ ବ୍ରାହ୍ମଣ ବ୍ୟକ୍ତି ତାର ସେତେବେଳେ ଯେଉଁ ଯଜ୍ଞ କରୁଥିଲେ, ଯେଉଁ ମ୍ୟାଟ୍ରିକ୍ କରିଥିଲା, ସେତେବେଳେ ଅରଣି କାଠି ଥିଲା, ଏ କାଠିକୁ ବସିକରି ନିଆଁ ବାହାର କରୁଥିଲେ, ଯେଉଁ ଯଜ୍ଞ କରୁଥିଲେ, ସେଇ ସେଇ ଅରଣି କାଠି ତାଙ୍କର ବ୍ରାହ୍ମଣଙ୍କର ଗୋଟେ ହରିଣ ଆସି ନେଇଗଲା। ଆମର କଥା ବୁଝା ହେଉଛି ନା, ଆମେ ସବୁ କଥା ଜାଣିଛୁ, ଆପଣଙ୍କ ସହ ବୁଝିପାରୁନୁ, ଆମ ଭାଷା ଆପଣ ବୁଝିପାରୁଥିବେ, କାରଣ ପାଠ ବହିରେ ଏଇ ଧର ଭାଷା ରହିଛି। ତେଣୁ ଯେତେବେଳେ ନେଇଗଲେ ପାଣ୍ଡବମାନେ ସେଇଠି ଯାଉଥିଲେ, ତେଣୁ ପାଣ୍ଡବମାନେ ମଧ୍ୟ ସେ ହରିଣ ପଥରେ ଧାଇଁଲେ ସେ ଅରଣ୍ୟ କାଠଟିକୁ ଆଣିବା ପାଇଁ, କିନ୍ତୁ ସେ ଅଦୃଶ୍ୟ ହେଇଗଲା ସେ ହରିଣ। ଅଦୃଶ୍ୟ ହେଇଗଲା ଫଳରେ ଯେତେବେଳେ ଦ୍ରୌପଦୀ ମଧ୍ୟ ତାଙ୍କ ସହିତ ଥିଲେ, ଦ୍ରୌପଦୀ ବହୁତ ଦୃଶା ହେଇଗଲା, ତାଙ୍କୁ ବହୁତ ଦୋଷ ହେଲା, ତେଣୁ ସେ ଆଉ ଯାଇପାରିଲେ ନାହିଁ, କହିଲେ ମୁଁ ଆଉ ଯାଇପାରିଲି ନାହିଁ, ତ ମୋ ପାଇଁ ଜଳର ବ୍ୟବସ୍ଥା କର। ତେଣୁ ପାଣ୍ଡବମାନେ ଗଲେ ଜଳ ପାଇଁ, ପ୍ରଥମେ ଗଲେ ସହଦେବ, ଫେରିଲେ ନାହିଁ, ତାପରେ ଗଲେ ନକୁଳ, ଫେରିଲେ ନାହିଁ, ତାପରେ ଗଲେ ଅର୍ଜୁନ, ଜଣେ ପରେ ଜଣେ ବଡ଼ ଭାଇ କ୍ରମରେ ଯାଉଛନ୍ତି, ତାପରେ ଭୀମ ଗଲେ ମଧ୍ୟ ଫେରିଲେ ନାହିଁ, ଆନ୍ତିମରେ ବଡ଼ ଭାଇ ଗଲେ, ଯୁଧିଷ୍ଠିର ମହାରାଜ ଗଲେ, ଧର୍ମରାଜ ଧର୍ମରାଜ ଯେତେବେଳେ ଗଲେ ଦେଖିଲେ ଜଳାଶୟ ପାଖରେ ପୁଷ୍କରିଣୀ ପାଖରେ ତାଙ୍କ 4 ଭାଇ ପଡ଼ିଛନ୍ତି, ମୃତ୍ୟୁ ହେଇକି ପଡ଼ିଛନ୍ତି। ତେଣୁ ତାକୁ ବି ବହୁତ ସୁସ୍ଥ ହେଉଛି, ସିଏ ଯେତେବେଳେ ଜଳ ପାନ କରିବା ପାଇଁ ବସିଛନ୍ତି, ସେ ସମୟରେ ଜଣେ ଧର୍ମ କ'ଣ ଯକ୍ଷ ଯକ୍ଷ ଥିଲେ ସେ ଜଳରେ, ସେ କହିଲେ କି ଜଳାଶୟ ମୋର, ତମର ଭାଇମାନେ ମୋ କଥା ନ ମାନିକରି ପାଣି ପିଇଦେଲେ, ମୋର ଅନୁମତି ନ ନେଇ ପାଣି ପିଇଦେବାରୁ ସେମାନେ ମୃତ୍ୟୁବରଣ କରିଛନ୍ତି, ତମେ ମଧ୍ୟ ମୋର ଯଦି କଥା ନ ମାନିବ ତାହେଲେ ତମେ ମଧ୍ୟ ମୃତ୍ୟୁବରଣ କରିବ ପାଣି ପିଇଲେ। କ'ଣ ଆପଣ ଯାଉଛନ୍ତି, ମୋର ପ୍ରଶ୍ନର ଉତ୍ତର ଦିଅ। ତେଣୁ ସେ ବହୁତ ପ୍ରଶ୍ନ ପଚାରିଛନ୍ତି, କିନ୍ତୁ ଆମେ ଗୋଟିଏ ପ୍ରଶ୍ନ କଥା ଆଲୋଚନା କରିବା, କ'ଣ ପନ୍ଥା ଧର୍ମ ବିଷୟରେ ଜାଣିବା ପାଇଁ ବହୁତ।
ধর্মটা কম কন্থা কোনটা প্রকৃত ধর্ম বহুত প্রকার ব্যক্তি বহুত প্রকার কথা কৌশল পড়িবারে অবস্থা আহ শোচনীয় হয়ে যাই তেমন এই প্রশ্নের উত্তর দৌড় যুধিষ্ঠ মহারাজ এই শ্লোকটি করেছেন কহিলে তর্ক অপ্রতিষ্ঠ শ্রুত বিভিন্ন নাশ ঋষি দর্শন অতন্ন ভিন্ন ধর্ম সে তত্ত্ব নিহিত গুহায়া মহাজন তথা সপন্থা প্রকৃত কথাটা কোটা আমি তর্কের সেটা নির্ণয় করিপারিবা না বহুত প্রকার তার্কিক ব্যক্তি অনেক আপনার জাগে জন তার্কিক লে চারবার করে জন তার্কিক লে নাক মত হচ্ছে আমার ধর্ম হচ্ছে কম না যাব দেবে সুখ দেবে যেদিন পর্যন্ত বঞ্চা আনন্দে বঞ্চা যাব দেবে সুখ দেবে কেমি সুখ রহবা না ঋণকৃত গুত পিবে বহু সুন্দর খাদ্য খাইবা কেমি খাইবা বহুত টেস্টি ডেলিসিয়াস খাদ্য খাইবা পয়সা পয়সা ঋণ করিবা ঋণকৃত গুত পিবে আর ঋণ কেমি শুধিবা না ভস্মীভূত শুধি আস ঋষি কহিব না ঋষি মত ভিন্ন না হলে ঋষি পদ হবে না ধর্মস্য তত্ত্ব নিহিত গুহায়া তেমন ধর্ম তত্ত্ব বুঝিবা এত সহজ নুহ বহুত গভীর তত্ত্ব আমার আজ ত্যাগ করে আমার কথা সকালে আমি ভাগবত কহুছি মন্দিরে আমি সকালে সকালে ভাগবত হুয়ে সন্ধ্যাবেলে ভগবত গীতা হুয়ে আমার না কালীয় নবনীলা চালিছিলা ভগবানঙ্কর এই কালীয় হ্রদরে যে কালীয় তর্প রয়েছিলা তাকে দমন করেছিল ভগবান সেই প্রসঙ্গে কথা কুহাযাইছে মধ্যম সৌধুরী ঋষি জানিয়েছিলেন আমার সঙ্গে তাঙ্ক কথা কহিবা সৌধুরী ঋষি থিলে সে জানিপারে নাই ধর্ম সে ধর্মর প্রকৃত অর্থ বুঝিপারে নাই তেমন ধর্মর তত্ত্ব নিহিত গুহায়া ধর্মর তত্ত্ব বহুত গভীর আর কেমি জানিবা ধর্ম যদি যকে কহিবে শ্রীকু মহাজন জন গত সন্ধ্যা মহাজন মানে যে মধ্যে নির্ধারণ করিযাইছেন সেই হচ্ছে প্রকৃত ধর্ম সে হচ্ছে প্রকৃত রাস্তা সে হচ্ছে প্রকৃত পন্থা সেই পন্থার চালিবা সেই ধর্ম গ্রহণ করিবা তেমন মহাজন ভাগবত বর্ণনা করাযাইছি বার জন মহাজন রয়েছেন সামান্য ব্যক্তি নুহন্তি সেমানে মহাজন সেমানে জানন্তি সেমানে বহুত জগতের ত্রিগুণ ভিতরে নথান্তি সেমানে এই ত্রিগুণর উদ্ধার সেমানে মহাত্মা সেমানে মহাত্মা ভগবত গীতারে ভগবত কয়েছেন মহাত্মা কিয়ে মহাত্মা নারদ জানতি তাঙ্কর পুত্র নারদ জানতি সবু শিবজী সে মধ্যে ব্রহ্মাঙ্কর পুত্র সে মধ্যে জানতি ধর্ম কোন স্বয়ং নারদ শম্ভু কুমার ইয়ে মধ্যে ব্রহ্মাঙ্কর পুত্র আচারি কুমার সনক সনাতন সনাতন সনত কুমার এমানে মধ্যে জানন্তি কপিল ভগবান কপিল দেব যে কি কর্দমুনিকর পুত্র দেবৌতিকর পুত্র প্রথম দেবৌতিক পিতা মাতা সে জানন্তি ধর্ম মনু জানন্তি ব্রহ্মাঙ্কর গোটে দিনরে 14 জন মনু আসন্তি বর্তমান সপ্ত মনুকর সময় চালিছি প্রতি মনুকর এক স্তরে কি দিগ যুগ রয়েছে বহুত বড় কথা সেটা আমি কল করিবা কুমার কপিল মনু প্রহ্লাদ মধ্যে জানন্তি আপনার জানিছে প্রহ্লাদ বিষয়ে হিরণ্যকশিপুর পুত্র হিরণ্যকশিপু বীরকু জয় করিলা तार पुत्र प्रहलाद किरण महाजन प्रहलाद जनक जनक महाराज सीता सीता देवी पर पिता रामचंद्र शत्र जनक महाराज सी मत जानती भीष्म भीष्म जानते भीष्म शांतनु पुत्र गंगाजी पुत्र से भीष्म ना थे देवव्रत प्रतिज्ञा है दृढ़ प्रतिज्ञा जो नाम भीष्म बहुत कथा रही शास्त्र प्रहलाद बड़ी कि बड़ी होती से प्रहलाद नाती पौत्र नाती बड़ी महाजन भगवान रामचंद्र पुत्र आसते बड़ी छलना करते छलना करी महाराज महाजन बयासखी बयासखी सुखदेव गोस्वामी जी भागवत कही महाराज को बड़ी बयासी वयम वयम जमराज कहते वृद्ध मान को प्रसंग आम आस जमराज कथा वृद्ध मान जानपरें धर्म कौन आम कौन जानवा तेणु महाजन एम समस्ते निर्णय करके कलियुगर धर्म कौन हरे नाम हरे नाम हरे नाम केवल कड़ो नास्ते व नास्ते व नास्ते गतिरण्य था महाप्रभु कृपया कहले हरि हरि नाम हरे कहले हरि नाम आपड़े आउ कौन नाम ना हरे नाम द्वितीय ना आउ किसी नाम ना ना हरे नाम हरे नाम हरे नाम हरे नाम एव केवल नाम से अन्य नहीं उपाय नहीं केव पूरी केवल कहगला आर अर्थ रही बुझा बुझेगा हरे नाम हरे नाम हरे नाम केवल कड़ू नाश देव कड़ी गए कौन सी उपाय नहीं नास्ती एव कौन सी उपाय नहीं तीन थर कह नास्ते एव नास्ते एव ज्ञान मात्र प्राप्त हो पारा ना योग मात्र प्राप्त हो पारा ना एवं कर्म मात्र प्राप्त हो पारा ना ये सब निवारण कराए नास्ते एव नास्ते एव नास्ते एव कठिन अन्य था अन्य कौन सी उपाय नहीं केवल भगवान का नाम हरे कृष्णा 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 हरे 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 राम 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 तेणु आपने बहुत भाग्यवान आपने यही भाव आग्रह प्रकाश कर भगवान विषय जानापी जीवन लक्ष्य विषय जानापी ये सब गोटे मुहूर्त जानती ना आस्ते आस्ते जानवे सत्संग जो कले अच्छी सत्संग बहुत फल रही गोटे मुहूर्त सत्संग सहित सहित स्वर्ग मध्य सामान पारना तेनालीसिक दुई दिन ये सत्संग करते आम कब जातु रविवार प्रति रविवार विभिन्न फेस्टिवल मत रही आसतु ये सत्संग जारी रखु आस्ते आस्ते जानवे मनुष्य जीवन लक्ष्य कौन केमी आप लक्ष्य को हासिल करवा कि तथापि आप भगवान नाम की ग्रहण करूँ आम शुणु आपत नहीं भगवान नाम जप करने माला नहीं जप करूँ आमर भगवद गीता पाठ करूँ आस्ते आस्ते आम सहित कथा हूँ सहित आम ये सब धर्म तत्व गभर तत्व आम कह बहुत सहजे जानपर अंज पुषा अभिदूषा एक भागवत धर्म कह भागवत धर्म एवरी जटिल तत्व बहुत गभर कि तथापि बहुत सहज भगवान जहाँ कही प्रकृत धर्म ये धर्म बुझापी अंज पुषा अभिदूषा अभिदूषा जो विद्वान कहते हैं बहुत सहजे जापर भागवत धर्म कि खाली ठीक रास्त रहीबार अच्छे आप जानवे तेनालीर समय जाती आम कथा कि विश्राम को पचार आम कथा कि बुझेगा कि प्रश्न रहा कार सन्देह रही आम भूल भावुंत पचार करती आम जहाँ सब कहूँ शास्त्र अनुसार कथा कहु भगवद गीता भागवत आम जो इस्कन भक्त मानी कहे भगवद गीतार जहाँ कह जाए भगवान जहाँ कहते से भाव में आम जीवन जापन कर प्राक्टिकाल वे अफ लिविंग भगवद गीता खाली थियोरटिकल कौन भगवद गीता कथा कह प्राक्टिकाली भगवान जहाँ कहते सीटा आम जीवन आदरण करूँ इस्कन भक्त मैंने इस्कन आश्रम कहे भगवद गीतार जहाँ भगवान कहते সেই জিনিসটা আমি প্র্যাকটিক্যাল সেটাকে করছি, আচরণ করছি। আপন মানুষ যদি ভগবতী গ্রহণ করবে, তাহলে গ্রহণ করবে আপন মানুষটা আমাদের রয়েছে জীবন রক্ষী বুঝিপারে, জীবন শান্তি প্রাপ্ত হবে, বহুত আনন্দ প্রাপ্ত হবে আপন জীবনরে। এই সমস্ত কল্যাণ পাই এই ব্যবস্থা করা যাই, ধর্ম এই আশ্রম ব্যবস্থা করা যাই, সারা পৃথিবীর কেন্দ্র করা যাই, সমস্ত প্রতি মঙ্গল হব, সমস্ত আনন্দ রয়েছে। ধন্যবাদ অর্পণ করছি, সে ব্যবস্থা করছেন। গত মাসে হয়েপারা নাই, বহু গরম হলা, মো মানে মো যা কথা ক্যানসেল হয়েছিল, মো টিকেট ক্যানসেল হয়েছিল এই প্রোগ্রাম অ্যাটেন্ড করার পর, কিন্তু আজকে ভীষণ গরম ক্যানসেল হয়ে যাই। আজ বর্ষা হয়ে রথযাত্রা কিন্তু হয়ে গলা, শ্রীরাম পাখে ধন্যবাদ অর্পণ করছু। আপনার সমস্ত আমি আমার ধন্যবাদ অর্পণ করছু। আপনার এইভাবে ভাবে সচেতন করতু, আপনার জীবনের লক্ষ্য বুঝি পাইবে। হরে কৃষ্ণ,
হরে কৃষ্ণ।